ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ ଆଲଜେରିଆ, ମୌରିଟାନିଆ ଏବଂ ମାଲୱି ତ୍ରିରାଷ୍ଟ୍ରୀୟ ଗସ୍ତ. ହରିୟାଣାରେ ନୂତନ ସରକାରଙ୍କ ଆସନ୍ତା 17 ତାରିଖରେ ଶପଥ ଗ୍ରହଣ. ଜେନେଭା ଆନ୍ତଃ ସଂସଦୀୟ ସଂଘର ଅଧିବେଶନରେ ବାଚସ୍କତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଯୋଗ ଦେଉଛି ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ. ହିନ୍ଦୁ ତଥା ସଂଖ୍ୟାଲଘୁ ଓ ସେମାନଙ୍କ ଉପାସନାସ୍ଥଳୀଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ଭାରତର ବାଂଲାଦେଶକୁ ଆହ୍ୱାନ ଏବଂ ବାଂଲାଦେଶ ବିପକ୍ଷରେ 3 ଟି20 ସିରିଜ୍କୁ 3-0 ଅକ୍ତିଆର କଲା ଭାରତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଆଲଜେରିଆ, ମୌରିଟାନିଆ ଏବଂ ମାଲୱି ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ଭାରତୀୟ ରାଷ୍ଟ୍ରପତିଙ୍କର ଏହି 3 ଆଫ୍ରିକୀୟ ରାଷ୍ଟ୍ରକୁ ହେବ ପ୍ରଥମ ଗସ୍ତ। ଗତବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ ଜି20 ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଥିଲା। ଗସ୍ତ ଅବସରରେ ରାଷ୍ଟ୍ରପତି ଏହି ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆଜି ରାତିରେ ଆଲଜେରିଆରେ ପହଞ୍ଚବେ। ସେଠାରେ ସେ ଆଲଜେରିଆ ରାଷ୍ଟ୍ରପତି ଆବଦେଲ ମାଜିଦ୍ ତବୌନିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ବୈଠକରେ ଭାଗ ନେବେ। ଭାରତ ଆଲଜେରିଆ ଅର୍ଥନୈତିକ ଫୋରମ ବୈଠକକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଦ୍ୱିତୀୟ ପର୍ଯ୍ୟାୟରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦ୍ ଚେକ୍ ଅଲ୍ ଘାଜାୱାନିଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସୂଚନାଯୋଗ୍ୟ, ମୌରିଟାନିଆ ଏବେ ଆଫ୍ରିକାନ୍ ୟୁନିୟନ୍ର ସଭାପତି ଦାୟିତ୍ୱ ନିର୍ବାହ କରୁଛି। ମୌରିଟାନିଆଠାରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ମତ ବିନିମୟ କରିବେ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା 17 ତାରିଖରେ ମାଲୱିଠାରେ ପହଞ୍ଚବେ। ମାଲୱିରେ ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ, ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ସେଠାକାର ଶିଳ୍ପୋଦ୍ୟୋଗୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 19 ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ହରିୟାଣାର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି କହିଛନ୍ତି ଆସନ୍ତା 17 ତାରିଖରେ ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଳୀୟ ଶୀର୍ଷ ନେତୃବୃନ୍ଦ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଲଡୁଆଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଶ୍ରୀ ସୈନି ଏହି ସୂଚନା ଦେଇଛନ୍ତି। କୈଥଲ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ଶ୍ରୀ ସୈନି ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ସମୟରେ ରାଜ୍ୟ ସରକାର ସେମାନଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କୈଥଲଠାରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 3 ଜଣ ମହିଳା ଏବଂ 4 ଜଣ ଝିଅଙ୍କୁ ମିଶାଇ ମୋଟ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ଜେନେଭାଠାରେ ଆଜିଠାରୁ ଆନ୍ତଃ ସଂସଦୀୟ ସଂଘ ଆଇପିୟୁର 149ତମ ଅଧିବେଶନ ଆରମ୍ଭ ହେଉଛି। ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଭାରତର ସଂସଦୀୟ ପ୍ରତିନିଧି ମଣ୍ଡଳୀ ଏହି ଅଧିବେଶନରେ ଯୋଗଦେବେ। ଅଧିକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନର ଉପଯୋଗ ଶୀର୍ଷକରେ ଶ୍ରୀ ବିର୍ଲା ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ଆଇପିୟୁର ପରିଚାଳନା ପରିଷଦ ବୈଠକରେ ଶ୍ରୀ ବିର୍ଲା ଅଂଶଗ୍ରହଣ କରିବା ସହ ଆସନ୍ତାକାଲି ଜେନେଭାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ କାର୍ଯ୍ୟସୂଚୀ ରହିଛି। ଏହି ଅଧିବେଶନରେ ଅଂଶଗ୍ରହଣ କରୁଥିବା ଅନ୍ୟ ରାଷ୍ଟ୍ରର ସଂସଦୀୟ ପ୍ରତିନିଧି ମଣ୍ଡଳୀର ମୁଖ୍ୟଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିବେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂଙ୍କ ସମେତ ଉଭୟ ସଂସଦର ମନୋନୀତ ସଦସ୍ୟ ଏହି ଅଧିବେଶନରେ ଅଂଶଗ୍ରହଣ କରିବାକୁ ଶ୍ରୀ ବିର୍ଲାଙ୍କ ସହ ଯାଇଛନ୍ତି। ସୂଚନାଯୋଗ୍ୟ, ଆଇପିୟୁରେ 180 ଜଣ ସଦସ୍ୟ ଏବଂ 15 ଜଣ ସହଯୋଗୀ ସଦସ୍ୟ ରହିଛନ୍ତି। ଏଥିରେ ଚୀନ୍, ଭାରତ, ଇଣ୍ଡୋନେସିଆ ଭଳି ବଡ଼ ରାଷ୍ଟ୍ର ସହ କାବୋଭର୍ଡେ, ସାନମାରିନୋ ଏବଂ ପାଲାଉ ଭଳି ଛୋଟ ରାଷ୍ଟ୍ର ପ୍ରତିନିଧି ମଣ୍ଡଳୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଆସନ୍ତା 17 ତାରିଖରେ ଏହି ଅଧିବେଶନ ଉଦ୍ଯାପିତ ହେବ। ବିଶ୍ୱ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୃଦ୍ଧି ପାଉଥିବା ମାନ୍ୟତାକୁ ସ୍ୱୀକାର କରି ବିଶିଷ୍ଟ ଭାରତ ଆମେରିକୀୟ ସାମ୍ବାଦିକ ଫରିଦ୍ ଜାକାରିଆ କହିଛନ୍ତି, ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ଭାରତୀୟ ସେନା ଗଠନମୂଳକ ଭୂମିକା ଗ୍ରହଣ କରିପାରିବ। ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀ ଜାକାରିଆ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଜବାହରଲାଲ ନେହେରୁଙ୍କ ପରେ ଶ୍ରୀ ମୋଦି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପରିଗଣିତ ହେବା ସହ ଅତ୍ୟନ୍ତ ଦୃଢ଼ ପରମ୍ପରାର ଛାପ ସମାଜରେ ଛାଡ଼ିଯାଇପାରନ୍ତି ବୋଲି କହିଥିଲେ। ଫେବୃୟାରୀ 2022 2022ରେ ରୁଷ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ନିଜର ଆଭିମୁଖ୍ୟ ବଜାୟ ରଖିପାରିଛି। କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଖୋଜିବା ପାଇଁ ଭାରତ ଉଭୟ ପକ୍ଷଙ୍କ ପାଖରେ ପହଞ୍ଚପାରିଛି। ଗତ ଜୁଲାଇରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ୟୁକ୍ରେନ୍ ସହ ସଂଘର୍ଷର ସମାଧାନର ପନ୍ଥା ଖୋଜିବା ପାଇଁ ଆନ୍ତରିକ ଉଦ୍ୟମ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଗତ ଅଗଷ୍ଟ ମାସରେ କିଭ୍ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କିଙ୍କ କାନ୍ଧରେ ହାତ ରଖି ବିଶ୍ୱ ସଂଘର୍ଷ ପ୍ରତି ଭାରତର ଆଭିମୁଖ୍ୟରେ ଶାନ୍ତି ଏବଂ ଅହିଂସାର ବାର୍ତ୍ତା ପ୍ରଦାନ କରିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଗତ ମାସରେ ତାଙ୍କ ବକ୍ତବ୍ୟରେ କହିଥିଲେ ୟୁକ୍ରେନ୍ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ହିନ୍ଦୁ ତଥା ସଂଖ୍ୟାଲଘୁ ଏବଂ ସେମାନଙ୍କ ଉପାସନା ସ୍ଥଳୀଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ଭାରତ ବାଂଲାଦେଶକୁ ଆହ୍ୱାନ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଢାକାର ତନ୍ତୀବଜାରସ୍ଥିତ ଏକ ପୂଜାମଣ୍ଡପ ଉପରେ ଆକ୍ରମଣ ଏବଂ ସାତକ୍ଷୀରାସ୍ଥିତ ଜେରେଶ୍ୱରୀ କାଳୀମନ୍ଦିରରେ ଚୋରି ଘଟଣା ନେଇ ଉଦ୍ବେଗ ପ୍ରକାଶ କରାଯାଇଛି। ଏହି ଆଚରଣ ମନ୍ତ୍ରଣାଳୟ ନିନ୍ଦା କରିବା ସହ ଏକ ସୁଚିନ୍ତିତ ପ୍ରକ୍ରିୟା ଆଧାରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ପ୍ରତିଷ୍ଠାର 100ତମ ବର୍ଷରେ ପ୍ରବେଶ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଘର ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ମା ଭାରତୀଙ୍କ ପ୍ରତି ସଂଘର ସଂକଳ୍ପ ଏବଂ ସମର୍ପଣ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଇବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ଏହା ନୂତନ ଶକ୍ତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଆଶାବ୍ୟକ୍ତ କରିଛନ୍ତି। ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କ ଅନଶନ ଧର୍ମଘଟକୁ ସମର୍ଥନ ଜଣାଇ ଆସନ୍ତାକାଲିଠାରୁ ବରିଷ୍ଠ ଡାକ୍ତରମାନେ 48 ଘଣ୍ଟା ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଡାକ୍ତର ସରଦ୍ୱତ ମୁଖାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ସତ୍ତ୍ୱେ ଜରୁରୀକାଳୀନ ସେବା ଜାରି ରହିବ। ସୂଚନାଯୋଗ୍ୟ କୋଲକାତା ଆର୍ଜିକର ମେଡିକାଲ କଲେଜ ହସ୍କିଟାଲ ଘଟଣା ପରିପ୍ରେକ୍ଷୀରେ 10 ଦଫା ଦାବି ନେଇ କନିଷ୍ଠ ଡାକ୍ତରଙ୍କ ପକ୍ଷରୁ ଅନଶନ ଧର୍ମଘଟ ଜାରି ରହିଛି। ବାଂଲାଦେଶ ବିପକ୍ଷରେ ତିନିଟିକିଆ ଟି20 ସିରିଜ୍କୁ ଭାରତ 3-0 ଅକ୍ତିଆର କରିଛି। ହାଇଦ୍ରାବାଦଠାରେ ଗତକାଲି ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ବାଂଲାଦେଶକୁ 133 ରନ୍ରେ ପରାସ୍ତ କରି ଭାରତ ଏହି ସଫଳତା ପାଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 6 ୱିକେଟ୍ ବିନିମୟରେ 297 ରନ୍ ସଂଗ୍ରହ କରିଥିଲା। ସଞ୍ଜୁ ସାମସନ୍ 47 ବଲ୍ରେ 111 ରନ୍ର ବିସ୍ଫୋରକ ପାଳି ଖେଳିଥିବାବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ 35 ବଲ୍ରୁ 75 ରନ୍ ସଂଗ୍ରହ କରିଥିଲେ। 298 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ 7 ୱିକେଟ୍ ବିନିମୟରେ 164 ରନ୍ ସଂଗ୍ରହ କରିପାରିଥିଲା। ବାଂଲାଦେଶ ପକ୍ଷରୁ ତୁହିଦ ହୃଦୟ ଅପରାଜିତ 63 ଏବଂ ଲିଟନ ଦାସ 42 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ରବି ବିଷ୍ଣୋଇ 3ଟି, ମୟଙ୍କ ଯାଦବ 2ଟି ଏବଂ ୱାଶିଂଟନ୍ ସୁନ୍ଦର ଓ ନୀତିଶ ରେଡ୍ଡି ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ। ସଞ୍ଜୁ ସାମସନ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ସୂଚନାଯୋଗ୍ୟ ଗ୍ୱାଲିୟର୍ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ଏବଂ ଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ 86 ରନ୍ରେ ବିଜୟୀ ହୋଇଥିଲା। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଗ୍ରୁପ୍ ଏ'ର ଏକ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ସାରଜାଠାରେ ଭାରତୀୟ ସମୟ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ବି'ର ଇଂଲଣ୍ଡ ଏବଂ ସ୍କଟ୍ଲାଣ୍ଡ ମଧ୍ୟରେ ସାରଜାଠାରେ ଅପରାହ୍ନ 3:30ରେ ଖେଳାଯିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ 7 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ବିନିମୟରେ 106 ରନ୍ କରିବାକୁ ସକ୍ଷମ ହୋଇଥିଲା। 107 ରନ୍ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା 17 ଓଭର 2ଟି ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ଗ୍ରୁପ୍ ଏ'ର ଏକ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ 8 ୱିକେଟ୍ରେ ହରାଇ ଦେଇଛି। ସାରଜାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 115 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ 17 ଓଭର ଏବଂ 3ଟି ବଲ୍ରେ 2 ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ଏସିଆନ୍ ଟେବୁଲ୍ ଟେନିସ୍ 2024 ପ୍ରତିଯୋଗିତାରେ ଭାରତୀୟ ମହିଳା ଯୋଡ଼ି ୟାହିକା ମୁଖାର୍ଜୀ ଏବଂ ସୁତୀର୍ଥା ମୁଖାର୍ଜୀ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। କାଜାକସ୍ତାନର ଅସ୍ତାନାଠାରେ ଚାଲିଥିବା ଏହି ମ୍ୟାଚ୍ରେ ଭାରତୀୟ ଯୋଡ଼ି କୋରିଆ ପ୍ରତିପକ୍ଷଙ୍କୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପରାସ୍ତ କରିଥିଲେ। ସେମିଫାଇନାଲ୍ ପର୍ଯ୍ୟାୟରେ ଆଜି ଏହି ଭାରତୀୟ ଯୋଡ଼ି ଜାପାନର ମିୟୁଆ ହାରିମୋତୋ ଏବଂ ମିୟୁ କିହାରାଙ୍କ ଯୋଡ଼ିକୁ ଭେଟିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜିଠାରୁ ଆଲଜେରିଆ, ମୌରିଟାନିଆ ଏବଂ ମାଲୱି ତ୍ରିରାଷ୍ଟ୍ରୀୟ ଗସ୍ତ। ହରିୟାଣାରେ ନୂତନ ସରକାରଙ୍କ ଆସନ୍ତା 17 ତାରିଖରେ ଶପଥ ଗ୍ରହଣ। ଜେନେଭା ଆନ୍ତଃ ସଂସଦୀୟ ସଂଘର ଅଧିବେଶନରେ ବାଚସ୍କତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଯୋଗ ଦେଉଛି ଭାରତୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ଏବଂ ବାଂଲାଦେଶ ବିପକ୍ଷରେ ତିନିଟିକିଆ ଟି ଟ୍ୱେଣ୍ଟି ସିରିଜ୍କୁ 3-0 ଅକ୍ତିଆର କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।